ମାନେ ସରୋଜ ମୁଣ୍ଡ ହୀରା ମୁଁ ରଙ୍ଗମାଟିଆ ତଳ ସାହି ଏସଏଚଜି ଗ୍ରୁପ ର ପ୍ରେସିଡେଣ୍ଟ ଅଛି ଆଉ ଆମର ଯେ ଶିଳ୍ପା ତରଫରୁ ଗୋଟେ ଛୋଟ ମିଟିଂ ଯେମିତି ହେଇଛି ନା କିନ୍ତୁ ସେଠି ଆମେ ସବୁ ଜାଣିଲୁ ଆଉ ଆମର ଯୋଉ ଶିଳ୍ପା ଆମର ଉପରେ ସାଇନବୋର୍ଡ ଲଗାଇଥିଲା ପିଡବ୍ଲ୍ୟୁଡି ତାଙ୍କ ପାଇଁ ଅଳିଆ ଗାଡି ଠିକ୍ ରେ ଆସୁଛି ଆଉ ପିଡବ୍ଲ୍ୟୁଡି ସାଇନବୋର୍ଡ ଦେଖିକି ସେ ରହୁଛୁ ବି ଆଉ ଆମେ ସେପାରେଟ୍ କରି ଅଳିଆ ଦେଇପାରୁଛୁ ସେଥିରେ ଆମକୁ ବହୁତ ଖୁସି ଲାଗୁଛି ଆଉ ଆମ ମାନେ ମାନେ ସାହାଯ୍ୟ ପାଇବା ସହିତ ବି ଯେଉଁମାନେ ଭିନ୍ନକ୍ଷମ ଅଛନ୍ତି ସେମାନେ ବି ସାହାଯ୍ୟ ପାଇପାରୁଛନ୍ତି ସେଥିପାଇଁ ଅନ୍ୟମାନେ ଧନ୍ୟବାଦ।